आकाशवाणी। संवाद पढ़ुछंती आशुतोष पति। मुख्य संवाद। आधुनिक महाकाश प्रजुक्ति विद्यारे भारतर सफलताकु आकाशवाणीर मन की बात कार्यक्रमरे उच्च प्रशंसा कले प्रधानमंत्री। एणिकि अनलाइनरे सहजरे ईपीएफओ सदस्यमाने करिपारिबे निजर प्रोफाइल अपडेट। ଭାରତୀୟ ସମ୍ଭିଧାନର 75 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଡାକ ବିଭାଗ ଆୟୋଜନ କରିବ ତିନିଦିନିଆ କାର୍ଯ୍ୟକ୍ରମ। ଇସ୍ରାଏଲ୍ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ଆଜି ଆରମ୍ଭ ହେଲା ବନ୍ଧକ ମୁକ୍ତି ପ୍ରକ୍ରିୟା। ଏବଂ ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗରେ ଓଡ଼ିଶା ୱାରିୟର୍ସ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍ ଜାରି। ଆଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଭାରତର ସଫଳତା ଏବଂ ମହାକାଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ଘରୋଇ ସମ୍ଭାବନାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ ଆସନ୍ତା ରବିବାର ଦିନ ପାଳିତ ହେବାକୁ ଥିବା 75ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ଭିଧାନ ପ୍ରସ୍ତୁତି ଏବଂ ପ୍ରଣୟନରେ ଯୋଗଦାନ ଦେଇଥିବା ବାବା ସାହେବ ଆମ୍ବେଦକରଙ୍କ ସମେତ ସମ୍ଭିଧାନ ସଭା ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ସ୍କରଣ କରିଛନ୍ତି। ଆସନ୍ତା 23 ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ ନେତାଜୀଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ। ସେହିଭଳି ଆସନ୍ତା 25 ତାରିଖରେ ପାଳିତ ହେବାକୁ ଥିବା ଜାତୀୟ ଭୋଟର ଦିବସର ଗୁରୁତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓର ସଦସ୍ୟମାନେ ଏଣିକି ଅନ୍ଲାଇନ୍ରେ ସହଜରେ ନିଜର ପ୍ରୋଫାଇଲ୍ ଅପଡେଟ୍ କରିପାରିବେ। ଯେଉଁ ସଦସ୍ୟଙ୍କ ୟୁନିଭର୍ସାଲ୍ ଆକାଉଣ୍ଟ ନମ୍ଘର ଆଧାର ଜରିଆରେ ବୈଧ ହୋଇସାରିଛି ସେମାନେ ନିଜ ପ୍ରୋଫାଇଲ୍ରେ ଥିବା ନାମ, ଜନ୍ମ ତାରିଖ, ଲିଙ୍ଗ, ଜାତୀୟତା, ପିତା କିମ୍ବା ମାତାଙ୍କ ନାମ ପ୍ରଭୃତି ତଥ୍ୟକୁ କୌଣସି ଦସ୍ତାବିଜ ଅପ୍ଲୋଡ୍ ନ କରି ଅପଡେଟ୍ କରିପାରିବେ। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଏହି ସଂଶୋଧନ ଦ୍ୱାରା ପ୍ରାୟ 3,90,000 ସଦସ୍ୟ ଉପକୃତ ହେବେ। ଏହି ସଦସ୍ୟମାନଙ୍କର ଅନୁରୋଧ ବିଭିନ୍ନ ପର୍ଯ୍ୟାୟରେ ବିଚାରାଧୀନ ରହିଛି। ମନ୍ତ୍ରଣାଳୟ କହିଛି ଇପିଏଫ୍ଓର ଡାଟାବେସ୍ରେ ଇପିଏଫ୍ଓ ସଦସ୍ୟଙ୍କ ବ୍ୟକ୍ତିଗତ ଡାଟାର ନିରନ୍ତରତା ଏବଂ ସତ୍ୟତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ନିରବଚ୍ଛିନ୍ନ ସେବା ପ୍ରଦାନ କରାଯାଇପାରିବ। କେବଳ କେତେକ କ୍ଷେତ୍ରରେ ଯେଉଁଠାରେ 1 ଅକ୍ଟୋବର 2017 ପୂର୍ବରୁ ୟୁନିଭର୍ସାଲ୍ ଆକାଉଣ୍ଟ ନମ୍ଘର ପ୍ରାପ୍ତ ହୋଇଥିଲା ସେଠାରେ ନିଯୁକ୍ତିଦାତାଙ୍କ ପ୍ରାମାଣିକତାର ଆବଶ୍ୟକ ପଡ଼ିବ ବୋଲି ଇପିଏଫ୍ଓ ପକ୍ଷରୁ କୁହାଯାଇଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଏନ୍ଡିଆର୍ଏଫ୍ର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ବୀର ଯବାନମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନ୍ଡିଆର୍ଏଫ୍ର ବୀର ଯବାନଙ୍କ ସାହସ, ନିଷ୍ଠା ଓ ନିଃସ୍ୱାର୍ଥପର ସେବାକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି। ଜୀବନ ବଞ୍ଚାଇବା, ବିପର୍ଯ୍ୟୟର ମୁକାବିଲା ଏବଂ ଜରୁରୀକାଳୀନ ପରିସ୍ଥିତିରେ ନିରାପତ୍ତା ସୁନିଶ୍ଚିତ କରିବା ଦିଗରେ ସେମାନଙ୍କର ଅତୁଟ ପ୍ରତିବଦ୍ଧତା ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିପର୍ଯ୍ୟୟ ମୁକାବିଲା ଏବଂ ପରିଚାଳନାରେ ଏନ୍ଡିଆର୍ଏଫ୍ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥିର କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାରେ ରିଲିଫ୍ କୈନ୍ଦ୍ରିକ ଆଭିମୁଖ୍ୟ ଏବେ ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟକୁ ପରିବର୍ତ୍ତିତ ହୋଇଛି। ସେ କହିଛନ୍ତି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏନ୍ଡିଆର୍ଏଫ୍ ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିପାରିଛି। କିଛିଦିନ ପୂର୍ବରୁ ଦେଶରେ ହୋଇଥିବା ବାତ୍ୟାରେ ଶୂନ୍ୟ କ୍ଷୟକ୍ଷତି ସୁନିଶ୍ଚିତ କରିଥିବାରୁ ସେ ଏନ୍ଡିଆର୍ଏଫ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନ୍ଡିଆର୍ଏଫ୍ ଦେଶର ସୀମା ବାହାରେ ମଧ୍ୟ ଭାରତକୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଅବସ୍ଥାପିତ କରୁଥିବା ବିଜୟୱାଡ଼ାରେ ଏନ୍ଡିଆର୍ଏଫ୍ର ବିଂଶ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଗୃହମନ୍ତ୍ରୀ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର କୋଣ୍ଡାପାବୁଲ୍ଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନର ଦକ୍ଷିଣ କ୍ୟାମ୍ପସ୍କୁ ଉଦ୍ଘାଟନ କରିଛନ୍ତି। ବିଜୟୱାଡ଼ାରେ ଏନ୍ଡିଆର୍ଏଫ୍ର 10ମ ବାଟାଲିୟନ୍ କ୍ୟାମ୍ପସ୍, ବିହାରର ସୁପୋଲରେ ଏନ୍ଡିଆର୍ଏଫ୍ର ଆଞ୍ଚଳିକ ପ୍ରତିକ୍ରିୟା କେନ୍ଦ୍ର, ତିରୁପତିରେ ଆଞ୍ଚଳିକ ଫରେନ୍ସିକ୍ ସାଇନ୍ସ ଗବେଷଣାଗାର ଏବଂ ଗୋରଖପୁରରେ ଏନ୍ଡିଆର୍ଏଫ୍ର ଆଞ୍ଚଳିକ କେନ୍ଦ୍ରର ଆଭାସୀ ମାଧ୍ୟମରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି। ଭାରତୀୟ ସମ୍ଭିଧାନ ପ୍ରଣୟନର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଡାକ ବିଭାଗ ପକ୍ଷରୁ ଆସନ୍ତାକାଲି ନୂଆଦିଲ୍ଲୀରେ ତିନିଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଜାତୀୟ ଡାକ ଟିକଟ ସଂଗ୍ରହାଳୟରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସବୁ ବୟସର ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଉତ୍ସବରେ ପ୍ରଦର୍ଶନୀ, କୁଇଜ୍, ଷ୍ଟାମ୍ପ ସଫାରୀ ଓ ଚିଠି ଲେଖା ପ୍ରତିଯୋଗିତା ଆୟୋଜନ କରାଯିବ। ଯୋଗାଯୋଗ ମନ୍ତ୍ରଣାଳୟ କହିଛି ନାଗରିକମାନଙ୍କୁ ସମ୍ଭିଧାନର ମୂଲ୍ୟବୋଧ ପ୍ରତିଫଳିତ କରିବାରେ ନିୟୋଜିତ କରିବା ସହିତ ସେମାନଙ୍କ ମଧ୍ୟରେ ଏକତା ଏବଂ ଜାତୀୟ ଗୌରବର ଭାବନାକୁ ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ପ୍ରୟାଗରାଜ ମହାକୁମ୍ଭ ମେଳାର ସେକ୍ଟର 19ରେ ଆଜି ଅଗ୍ନିକାଣ୍ଡ ଘଟିଛି। ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇ ମହାକୁମ୍ଭ 2025ର ଆୟୋଜକଙ୍କ ପକ୍ଷରୁ ଏହା କୁହାଯାଇଛି। ତମ୍ବୁ ତଳେ ରୋଷେଇ କଲାବେଳେ ଘଟିଥିବା ଏହି ଦୁର୍ଘଟଣାକୁ ତୁରନ୍ତ ଆୟତ କରାଯାଇପାରିଥିଲା। ଏହି ଘଟଣାରେ ଜଣେ ଆହତ ହୋଇଥିବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ପରିସ୍ଥିତି ସ୍ୱାଭାବିକ ଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆଜି ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ 2025ରେ 22ଟି ବିଭିନ୍ନ ବ୍ରାଣ୍ଡର 56ଟି ନୂଆ ଉତ୍ପାଦ ଉନ୍କୋଚିତ ହୋଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସୁପର ବାଇକ୍, କାର୍, ବସ୍ ଏବଂ ଆମ୍ବୁଲାନ୍ସଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାଧୁନିକ ଯାନ, ମୋବିଲିଟି ସଲ୍ୟୁସନ୍ ଓ ଯନ୍ତ୍ରାଂଶ ପ୍ରଦର୍ଶନ କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗ୍ଲୋବାଲ୍ ଏକ୍ସପୋର ଶୁଭାରମ୍ଭ କରିଥିଲେ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍, ଯଶୋଭୂମି ଏବଂ ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ସେଣ୍ଟର ଆଣ୍ଡ ମାର୍ଟରେ ଏହି 6-ଦିନିଆ ଏକ୍ସପୋ ଚାଲିଛି। ମନ୍ତ୍ରଣାଳୟ କହିଛି ଏହି ଏକ୍ସପୋ ସମଗ୍ର ଭାରତୀୟ ଅଟୋମେଟିଭ୍ ଏବଂ ମୋବିଲିଟି ଇକୋସିଷ୍ଟମ୍କୁ ଗୋଟିଏ ଛାତତଳେ ଏକାଠି କରିବା ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମ। ରେଳ ସୁରକ୍ଷା ବଳ ଗତ 4 ବର୍ଷ ମଧ୍ୟରେ 586 ବାଂଲାଦେଶୀ ନାଗରିକ ଏବଂ 318 ରୋହିଙ୍ଗ୍ୟାଙ୍କୁ ଗିରଫ କରିଛି। ବେଆଇନ ଭାବେ ଏହି ବିଦେଶୀ ନାଗରିକମାନେ ଆସାମ ଦେଇ ଭାରତରେ ପ୍ରବେଶ ପରେ ରେଳବାଇ ଦ୍ୱାରା ଦେଶର ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ରେଳ ମନ୍ତ୍ରଣାଳୟ କହିଛି ଆର୍ପିଏଫ୍, ସୀମା ସୁରକ୍ଷା ବଳ, ସ୍ଥାନୀୟ ପୁଲିସ୍ ଏବଂ ଗୁଇନ୍ଦା ୟୁନିଟ୍ ସହ ମିଶି ରେଳ ନେଟ୍ୱର୍କରେ ବେଆଇନ ଅନୁପ୍ରବେଶ ରୋକିପାରିଛି। ରେଳ ମନ୍ତ୍ରଣାଳୟ କହିଛି ଏହି ଆନ୍ତଃ ଏଜେନ୍ସି ଆଭିମୁଖ୍ୟ ପରିଚାଳନା ଦକ୍ଷତାକୁ ଯଥେଷ୍ଟ ବୃଦ୍ଧି କରିଛି, ଯାହା ବେଆଇନ ସ୍ଥାନାନ୍ତରରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଶୀଘ୍ର ଚିହ୍ନଟ କରି ଅଟକ ରଖିବାରେ ସକ୍ଷମ ହୋଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସଡ଼କ ନିରାପତ୍ତା ସୁନିଶ୍ଚିତତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମେହମୁଦ ଅହମ୍ମଦ ଏବଂ ପରିବହନ ବିଶେଷଜ୍ଞ ଅନିଲ ଚିକାରା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଓ 011-233-1444 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890-940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହ୍ୟାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆଜି ରାତି 9:30 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ଉପଲବ୍ଧ ହେବ। ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ଆଜି ବନ୍ଧକଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସାମାଜିକ ଗଣମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟର 3 ଘଣ୍ଟା ବିଳମ୍ବରେ ସ୍ଥାନୀୟ ସମୟ ପୂର୍ବାହ୍ନ 11:15 ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଛନ୍ତି ମୁକ୍ତ ହୋଇଥିବା ବନ୍ଧକମାନଙ୍କର ବିଷୟରେ ସବିଶେଷ ବିବରଣୀ ଯାଞ୍ଚ କରାଯାଉଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ବନ୍ଧକମାନଙ୍କର ମୁକ୍ତି ଖବର ପାଇ ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। କତାର ଏହି ଯୁଦ୍ଧବିରତି ଆରମ୍ଭକୁ ନିଶ୍ଚିତ କରିଛି ଏବଂ କହିଛି ମୁକ୍ତ ହେବାକୁ ଥିବା ପ୍ରାରମ୍ଭିକ 3 ବନ୍ଧକଙ୍କ ମଧ୍ୟରୁ କେତେକ ବିଦେଶୀ ନାଗରିକ ଅଛନ୍ତି। ଭାରତରେ ଅବସ୍ଥାପିତ ଇସ୍ରାଏଲ୍ ରାଷ୍ଟ୍ରଦୂତ ରୁଭେନ୍ ଆଜାର କହିଛନ୍ତି ଇସ୍ରାଏଲ୍ ଅସ୍ତ୍ରବିରତି ପାଇଁ ସ୍ୱାକ୍ଷର କରିଥିବା ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିବାରୁ ଆମ ବନ୍ଧକମାନେ ଫେରିଆସିବାର ସମ୍ଭାବନା ବଢ଼ିଛି ଏବଂ ଏହି ଚୁକ୍ତି ଦ୍ୱାରା 7 ଅକ୍ଟୋବର 2023 ଭଳି ଇସ୍ରାଏଲ୍ବାସୀଙ୍କୁ ହତ୍ୟା କରିବାରେ ହମାସ ଆଉ ସକ୍ଷମ ହେବ ନାହିଁ ବୋଲି ଆଜାର କହିଛନ୍ତି। ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ହକି ଇଣ୍ଡିଆ ଲିଗ୍ର 2 ମ୍ୟାଚ୍ ଆଜି ଅନୁଷ୍ଠିତ ହେଉଛି। ମହିଳା ବର୍ଗରେ ଓଡ଼ିଶା ୱାରିୟର୍ସ ଓ ସ୍ରାଚି ରାହ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଚାଲିଥିବା ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେଲାବେଳକୁ ଓଡ଼ିଶା ୱାରିୟର୍ସ 2-1 ଗୋଲ୍ରେ ଆଗୁଆ ରହିଥିଲା। ରାତି 8:15 ପୁରୁଷ ବର୍ଗରେ କଳିଙ୍ଗ ଲାନ୍ସର୍ସ ଏବଂ ଏସ୍ଜି ପାଇପର୍ସ ମଧ୍ୟରେ ମୁକାବିଲା ହେବ। ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ୍ରେ ଡେନ୍ମାର୍କର ଭିକ୍ଟର ଆକ୍ସେଲ୍ସେନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି। ଫାଇନାଲ୍ରେ ସେ ହଂକଂର ସିୟୁ ଲିଙ୍କୁ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସରେ ଦକ୍ଷିଣ କୋରିଆର ଆନ୍ ସେ ୟୁଙ୍ଗ୍ ଫାଇନାଲ୍ରେ ଥାଇଲାଣ୍ଡର ପି ଚୋରୁଙ୍କୁ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଭାରତର ସଫଳତାକୁ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଚ୍ଚ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଏଣିକି ଅନ୍ଲାଇନ୍ରେ ସହଜରେ ଇପିଏଫ୍ଓ ସଦସ୍ୟମାନେ କରିପାରିବେ ନିଜର ପ୍ରୋଫାଇଲ୍ ଅପ୍ଡେଟ୍ ଏବଂ ଇସ୍ରାଏଲ୍ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ଆଜି ଆରମ୍ଭ ହେଲା ବନ୍ଧକ ମୁକ୍ତି ପ୍ରକ୍ରିୟା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।